ଛବି ତେଇଶ ଯୀଶୁ ଦିନେ ଜଣେ ଅନ୍ଧକୁ ଗ୍ରାମର ବାହାରକୁ ନେଇଗଲେ। ନିଜ ଚେପରେ ସେ ଲୋକର ଆଖିକୁ ଉଦା କରି ସେ କହିଲେ, କିଛି ଦେଖୁଛ କି? ସେ ଲୋକ ଅଳ୍ପ ଅଳ୍ପ ଦେଖିପାରିଲା, ତେଣୁ କହିଲା, ମୁଁ ଲୋକମାନଙ୍କୁ ଗଛ ପରି ଚାଲୁଥିବାର ଦେଖୁଛି। ଆଉ ଥରେ ଯୀଶୁ ସେ ଲୋକର ଆଖିକୁ ଚୁଇଁଲେ, ସେଥିରେ ସେ ଲୋକ ଯୀଶୁଙ୍କୁ ଓ ଅନ୍ୟମାନଙ୍କୁ ସ୍ପଷ୍ଟ ରୂପେ ଦେଖିପାରିଲା। ବନ୍ଧୁଗଣ, ଶୈତାନ ଆମ ଆତ୍ମିକ ଚକ୍ଷୁ ବନ୍ଦ କରିଦିଏ, ଏଣୁ ଆମେ ଯୀଶୁଙ୍କ ସତ୍ୟତାକୁ ଜାଣିନପାରୁ। କିନ୍ତୁ ଆମର ଆତ୍ମିକ ଚକ୍ଷୁ ଖୋଲିବା ପାଇଁ ଯୀଶୁଙ୍କୁ କହିବା, ତାହେଲେ ଆମେ ସତ୍ୟତା ଓ ତାଙ୍କୁ ଜାଣିପାରିବା।